ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜଗତଜନନୀ ମା ଦୁର୍ଗାଙ୍କର ପୂଜା ଲାଗି ରାଜ୍ୟର ଗାଁ ସହରନ ସବୁନ ଗହକି ଲାଗି ରହିଛି। ମନ୍ଦିର ଆର୍ ପୂଜା ମଣ୍ଡପମାନ ସୁନ୍ଦର ସାଜସଜା ଆଉ ଆଲୋକମାଲାଥି ଝଲସୁଛି। ଶକ୍ତିପୀଠ ମାନକେ ଗଲାକାଲି ଦେବୀଙ୍କର ନମୀ ପୂଜା ହୋଇଥିବାର ବେଳେ ପୂଜା ମଣ୍ଡପମାନଙ୍କୁ ଆଜ ନମୀ ପୂଜା କରାଯାଉଛି। ସମ୍ବଲପୁର ସୁନ୍ଦରଗଡ଼ ବଲାଙ୍ଗୀର ଝାରସୁଗୁଡ଼ା ବରଗଡ଼ ନୂଆପଡ଼ା କଳାହାଣ୍ଡି ସୁବର୍ଣ୍ଣପୁର ବୌଦ୍ଧ ଦେବଗଡ଼ ଜିଲ୍ଲାନ ଥିବାର ଶକ୍ତିପୀଠ ଆର୍ ପୂଜା ମଣ୍ଡପନ ଷୋଡ଼ଶ ଉପଚାରଥି ମା'ଙ୍କୁ ପୂଜା କରାଯାଉଛି। ଆଜ ଦଶଟା ଲାଗି ସମଲେଇଗୁଡ଼ିନ ମା'ଙ୍କର ସ୍ୱତନ୍ତ୍ର ନୀତିକାନ୍ତିଥି ପୂଜା ଚାଲିଛି। ସୁରେଶ୍ୱରୀ ପାଟଣେଶ୍ୱରୀ ମାଣିକେଶ୍ୱରୀ ଭୈରବୀ ରାମଚଣ୍ଡୀ ମହେଶ୍ୱରୀଙ୍କର ସହିତ ଦେବୀପୀଠମାନଙ୍କେ ରୀତିନୀତି ଅନୁସାରେ ପୂଜା ଚାଲିଛି। ସେଆଡ଼େ ପୁରୀ ଶ୍ରୀମନ୍ଦିରନ ଆଜ ମା' ବିମଳାଙ୍କର ବିଶ୍ରାମ ପୂଜା ଚାଲିଥିବାର ବେଲ୍କେ ଆଇବାକାଲ ଦଶରା ପୂଜା ହେବା। ଏହି ଅବସରରେ ରତ୍ନସିଂହାସନଥି ମହାପ୍ରଭୁମାନଙ୍କର ସୁନାବେଶ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ର ଶତବାର୍ଷିକୀ ସମାରୋହଥି ଯୋଗଦେବେ। ନୂଆଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରନ ହେବାର୍କେ ଥିବା ସମାରୋହଥି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ଲାଗି ଆର୍ଏସ୍ଏସ୍ର ଅବଦାନକେ ଦର୍ଶାଇକରି ଖାସ୍ କରି ତିଆରି କରାଯାଇଥିବା ସ୍କାରକୀ ଡାକଟିକଟ ଆଉ ମୁଦ୍ରାକେ ଉନ୍ମୋଚନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲିଠାନୁ କେନ୍ଦୁଝର ଗସ୍ତ କରିକି ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେଇଛନ୍। ଦୁଇଦିନିଆ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭିନ୍ ଭିନ୍ ପୂଜା ପେଣ୍ଡାଲମାନଙ୍କୁ ଯାଇକରି ମା'ଙ୍କର ଦର୍ଶନ କରିବାର ସହିତ କର୍ମକର୍ତ୍ତାମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ସେନ୍ତା କେନ୍ଦୁଝର ସର୍କିଟ୍ ହାଉସ୍ଠାରେ ମୁଖ୍ୟମନ୍ତ୍ରୀ ଲୋକଙ୍କର ଅଭିଯୋଗମାନଙ୍କୁ ବିଲ୍ ଗ୍ରହଣ କରିଥିଲେ। ଗସ୍ତ ଶେଷ କରିକି ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ଫେରିଯିବାର କାର୍ଯ୍ୟସୂଚୀ ରହିଛି। ଆଜି ହେଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ। ସ୍ୱେଚ୍ଛାକୃତ ରକ୍ତଦାନକେ ତହକାବାର ସୁରକ୍ଷିତ ରକ୍ତ ସଞ୍ଚାଳନକେ ସୁନିଶ୍ଚିତ କରବାର ଜାତୀୟ ରକ୍ତନୀତିକେ କାର୍ଯ୍ୟକାରୀ କରବାର ବାଗି ଲକ୍ଷ୍ୟ ନେଇକରି ସାରା ଦେଶେ ଆଜି ଏହି ଦିବସ ପାଳନ କରାଯାଏସି। ଖାସକରି ଥାଲାସିମିଆ ସିକିଲସେଲ ହେମୋଫିଲିଆ ରୋଗୀମାନଙ୍କୁ ଠିକ୍ ସମୟଥି ରକ୍ତଦାନ କରିକି ସେମାନଙ୍କର ଜୀବନ ବଞ୍ଚାବାର ଲାଗି ଏହି ରକ୍ତ ଦିବସ ପାଳନ କରାଯାଏସି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରକ୍ତଦାନ କ୍ଷେତ୍ରଥି କାମ କରୁଥିବା ଅନୁଷ୍ଠାନ ଆଉ ସ୍ୱେଚ୍ଛାସେବୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଆଜି ହେଉଛି ଅନ୍ତର୍ଜାତୀୟ ଜରା ଦିବସ। ବୃଦ୍ଧ ବୟସର ଲୋକ ଆଦର ସମ୍ମାନ ଆଉ ସେବା ଦେବା ଲକ୍ଷ୍ୟଥି ଫି ବଛର ଅକ୍ଟୋବର 1 ତାରିଖ ଏହି ଦିବସ ପାଳନ କରାଯାଏସି। ସନ୍ତୁଳିତ ଖାଇବାର ଭରପୁର ବିଶ୍ରାମ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ହାଲକା ଶାରୀରିକ ପରିଶ୍ରମ ଜରି ବୃଦ୍ଧାବସ୍ଥାଥି ସେମାନଙ୍କୁ ଖୁସ୍ ରଖିବାର ଲାଗି ଏହି ଦିବସ ପାଳନ କରାଯାଉଛି। ସୂଚନା ଅନୁସାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନ ବୟସ୍କମାନଙ୍କ ଲାଗି 10 ଶଯ୍ୟା ଥିବା ଜରା ରୋଗ ୱାର୍ଡ ଆଉ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ସେବା ଓ ସୁଶାସନ ମନ୍ତ୍ରଥି ପ୍ରେରିତ ହୋଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ଦେଶେ ପରିବର୍ତ୍ତନ ଆଣିବା ଲାଗି ଅହରହ ଚେଷ୍ଟା ଜାରି ରଖିଛନ୍। ଗଲା 11 ବର୍ଷ ଭିତରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଭାରତର G20 ଅଧ୍ୟକ୍ଷତା ସଫଳତା ପ୍ରଦର୍ଶନ କରାଯାଇଛି, ଯେନ୍ଟା ଗ୍ଲୋବାଲ୍ ସାଉଥ୍ ଲାଗି ଗୋଟିଏ ସୁର ହେବାର ସହିତ ପୃଥିବୀ ନେତୃତ୍ୱକେ ମଜବୁତ କରିଛି। ବସୁଧୈବ କୁଟୁମ୍ବକମ୍ ଭାବନା ଉପରେ ଆଧାରିତ ଇତାର ଅନ୍ତର୍ଗତ ଆଫ୍ରିକୀୟ ସଂଘ G20ର ସ୍ଥାୟୀ ସଦସ୍ୟ ହୋଇଥିଲା ଆଉ ବିଶ୍ୱ ଜୈବ ଇନ୍ଧନ ସଂଘର ଶୁଭାରମ୍ଭ କରାଯାଇଥିଲା। ଇତାର ଛଡ଼ା ଭାରତର ସାଂସ୍କୃତିକ ଐତିହ୍ୟକେ ସାରା ପୃଥିବୀନ ପ୍ରଦର୍ଶନ କରିବାର ଲାଗି ଦେଶର ଭିନ୍ ଭିନ୍ ଜାଗାନ G20 ବୈଠକମାନ ହୋଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ ଗଲା 22 ତାରିଖ ଆଇବା ପିଢ଼ି GST ସଂସ୍କାର ସାରା ଦେଶରେ ଲାଗୁ କରାଯାଇଛି। ଏହି ସଂସ୍କାରଥି ଭିନ୍ ଭିନ୍ ଦରବ ଆଉ ସେବା ଉପରେ ଟିକସକେ କମ୍ କରାଯିବାନୁ ଭିନ୍ ଭିନ୍ ବର୍ଗର ଲୋକମାନଙ୍କ ଦ୍ୱାରା ସ୍ୱାଗତ କରାଯାଇଛି। GST 2.0 ଘର ତିଆରି ଦରବମାନଙ୍କର ଦାମକେ କମ୍ କରାଯାଇଛି। ମାର୍ବଲ ଗ୍ରାନାଇଟ୍ ସିମେଣ୍ଟ ବାଗି ଦରବ ଉପରୁ ଟିକସ ହାର 12-5% ସରକାର କମ୍ କରିଛନ୍। ଏହି ପଦକ୍ଷେପ ଲାଗି ଗୃହ ଭିତ୍ତିଭୂମି ପ୍ରକଳ୍ପମାନ ଐତକା ଲାଭ ପାଇବେ। ସିମେଣ୍ଟ ଉପରେ GST 28-18% କମ୍ କରାଯାଇଛି। ନୂଆପଡ଼ା ଜିଲ୍ଲା ବିଧାନସଭା ଉପନିର୍ବାଚନ ଲାଗି ତୟାରୀ ଜୋରସୋରଥି ଚାଲିଥିବାର ବେଳେ ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ ଗଲାକାଲି ଭିନ୍ ଭିନ୍ ବୁଥ୍ ପରିଦର୍ଶନ କରିଛନ୍। ନୂଆପଡ଼ା ବ୍ଲକ କୋମନା ବ୍ଲକ ଆଉ ଖରିଆ ରୋଡ୍ ବିଜ୍ଞପିତ ଅଞ୍ଚଳ ପରିଷଦ ନଥିବା ଭିନ୍ ଭିନ୍ ବିଦ୍ୟାଳୟମାନଙ୍କେ 258 ବୁଥ୍ କରାଯାଇଛି। ଏହି ଅବସରରେ ମତଦାନ କେନ୍ଦ୍ରନ ଦରକାରୀ ସୁବିଧା ସୁଯୋଗ ବାବଦେ ଜିଲ୍ଲାପାଳ ତଦାରଖ କରିଛନ୍। ତା ସହିତ ବୁଥ୍ସ୍ତରୀୟ ଅଧିକାରୀ BLO ମାନଙ୍କ ଦ୍ୱାରା ଭୋଟର ତାଲିକାର ହାର ସଂଶୋଧନ ବାବଦେ ସେମାନଙ୍କର କାମର ସମୀକ୍ଷା କରିଛନ୍। ଉତ୍ତର ଆଣ୍ଡାମାନ ସାଗରନ ଗଲାକାଲି ଗୋଟିଏ ଘୂର୍ଣ୍ଣିବଲୟ ହୋଇଛି। ଇତାର ପ୍ରଭାବଥି ଆଜି ଉତ୍ତର ଆଉ କେନ୍ଦ୍ରୀୟ ବଙ୍ଗୋପସାଗରନ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ଘଡ଼ଘଡ଼ି ସଙ୍ଗେ ଜବର ବର୍ଷା ହୋଇପାରେ ବୋଲି କଳାହାଣ୍ଡି ସହିତ 8 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଲଭଣ୍ଡାରୁ ଆଜି 10 ଗେଟ୍ ଦେଇକରି ବୟଡ ପାଣି ଛଡ଼ାଯାଉଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।